ହ୍ୟାଲୋ ହମ୍ ସୁଷମା ପାତ୍ର ସନ୍ତୋଷ ନଗର 26 ନମ୍ବର ୱାର୍ଡ କହୁଛି। ଆମର ଡ୍ରେନ୍ କାମ ଚାଲିଛି କିନ୍ତୁ ଡ୍ରେନ୍ରେ ଠେକା ପଥର ପୁରି ଦେଉଛି, ଠିକସେ ଆମର କାମ କରୁନାହାନ୍ତି ଏଇଠି। ଆଉ ଆସିକିରି ଆମର ଟିକେ ସହଯୋଗ କରନ୍ତୁ, ପଦକ୍ଷେପ ନିଅନ୍ତୁ।
ଆଜ୍ଞା।